ଓମ୍ ଶାନ୍ତି 18/12/2024 ର ସାକାର ମହାବାକ୍ୟ ବାବା କହିଲେ ମିଠେ ବଚେ ସର୍ବଶକ୍ତିମାନ ବାବାଙ୍କ ସହିତ ବୁଦ୍ଧି ଯୋଗ ଲଗାଇଲେ ଶକ୍ତି ମିଳିବ। ଯୋଗ ଦ୍ୱାରା ହିଁ ଆତ୍ମା ରୂପେ ବ୍ୟାଟେରୀ ଚାର୍ଜ ହୋଇଥାଏ ଏବଂ ଆତ୍ମା ପବିତ୍ର ସତପ୍ରଧାନ ହୋଇଯାଇଥାଏ। ପ୍ରଶ୍ନ, ସଙ୍ଗମ ଯୁଗରେ ତୁମେ ସନ୍ତାନମାନେ କେଉଁ ପୁରୁଷାର୍ଥ କରୁଛ ଯାହାର ପ୍ରାରବ୍ଧ ରୂପେ ତୁମକୁ ଦେବତା ପଦ ମିଳିଯାଉଛି? ଉତ୍ତର, ସଙ୍ଗମ ଯୁଗରେ ଆମେ ସବୁ ଶୀତଳ ହେବାର ପୁରୁଷାର୍ଥ କରୁଛୁ। ଶୀତଳ ଅର୍ଥାତ୍ ପବିତ୍ର ହେବା ଦ୍ୱାରା ହିଁ ଆମେ ଦେବତା ହୋଇଯାଉଛୁ। ଯେପର୍ଯ୍ୟନ୍ତ ଶୀତଳ ହୋଇନାହୁଁ ସେ ପର୍ଯ୍ୟନ୍ତ ଦେବତା ମଧ୍ୟ ହୋଇପାରିବୁ ନାହିଁ। ତେଣୁ ଏହି ସଙ୍ଗମରେ ଶୀତଳ ଦେବୀ ହୋଇ ସମସ୍ତଙ୍କ ଉପରେ ଜ୍ଞାନର ଥଣ୍ଡା ଜଳ ଛିଞ୍ଚି ସମସ୍ତଙ୍କୁ ଶୀତଳ କରିବାକୁ ହେବ। ସମସ୍ତଙ୍କର ଉତ୍ତାପକୁ ଅର୍ଥାତ୍ କାମ କ୍ରୋଧକୁ ଶାନ୍ତ କରିବାକୁ ହେବ। ନିଜେ ଶୀତଳ ହୋଇ ଅନ୍ୟ ସମସ୍ତଙ୍କୁ ଶୀତଳ କରିବାକୁ ହେବ। ଓମ୍ ଶାନ୍ତି। ପିଲାମାନଙ୍କୁ ପ୍ରଥମେ ଗୋଟିଏ କଥା ବୁଝିବାର ଅଛି ଯେ ଆମେ ସମସ୍ତେ ଭାଇ ଭାଇ ଅଟୁ ଏବଂ ଶିବାବା ସମସ୍ତଙ୍କର ବାପା ଅଟନ୍ତି। ତାଙ୍କୁ ସର୍ବଶକ୍ତିବାନ କୁହାଯାଏ। ତୁମ ମଧ୍ୟରେ ସମସ୍ତ ଶକ୍ତି ଥିଲା। ତୁମେ ସମଗ୍ର ବିଶ୍ୱରେ ରାଜତ୍ୱ କରୁଥିଲ। ଭାରତରେ ଏହି ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା। ତୁମେ ହିଁ ପବିତ୍ର ଦେବୀ ଦେବତା ଥିଲ। ତୁମର କୁଳ ବା ସାମ୍ରାଜ୍ୟରେ ସମସ୍ତେ ନିର୍ବିକାରୀ ଥିଲେ। କେଉଁମାନେ ନିର୍ବିକାରୀ ଥିଲେ? ଆତ୍ମାମାନେ। ବର୍ତ୍ତମାନ ପୁନର୍ବାର ତୁମେ ନିର୍ବିକାରୀ ହେଉଛ। ସର୍ବଶକ୍ତିମାନ ବାବାଙ୍କୁ ୟାଦ କରି ଶକ୍ତି ନେଉଛ। ବାବା ବୁଝାଉଛନ୍ତି, ଆତ୍ମା ହିଁ 84 ଜନ୍ମର ଅଭିନୟ କରିଥାଏ। ଆତ୍ମାରେ ହିଁ ସତପ୍ରଧାନ ତାର ଶକ୍ତି ଥିଲା, ତାହା ପୁଣି ଦିନକୁ ଦିନ କମି କମି ଯାଉଛି। ସତପ୍ରଧାନରୁ ତମ ପ୍ରଧାନ ତ ହେବାକୁ ହିଁ ପଡ଼ିବ। ଯେପରି ବ୍ୟାଟେରୀର ଶକ୍ତି କମିଗଲେ ମୋଟର ଠିଆ ହୋଇଯାଏ, ବ୍ୟାଟେରୀ ଶକ୍ତିହୀନ ହୋଇଯାଏ। ଆତ୍ମାର ବ୍ୟାଟେରୀ ସମ୍ପୂର୍ଣ୍ଣ ଶକ୍ତିହୀନ ହୁଏ ନାହିଁ, କିଛି ନା କିଛି ଶକ୍ତି ରହିଥାଏ। ଯେପରି କିଏ ମରିଗଲେ ଦୀପ ଜଳାଇଥାନ୍ତି, ସେଥିରେ ଘିଅ ଢାଳି ଚାଲିଥାନ୍ତି, ଯେପରିକି ଜ୍ୟୋତି ଲିଭି ନ ଯିବ। ବର୍ତ୍ତମାନ ତୁମେ ସନ୍ତାନମାନେ ବୁଝୁଛ, ତୁମ ଆତ୍ମାରେ ସମ୍ପୂର୍ଣ୍ଣ ଶକ୍ତି ଥିଲା, ବର୍ତ୍ତମାନ ନାହିଁ। ବର୍ତ୍ତମାନ ପୁନର୍ବାର ତୁମେ ସର୍ବଶକ୍ତିମାନ ବାବାଙ୍କ ସହିତ ନିଜର ବୁଦ୍ଧି ଯୋଗ ଲଗାଉଛ, ନିଜ ମଧ୍ୟରେ ଶକ୍ତି ଭରୁଛ। କାହିଁକି ନା ତୁମର ଶକ୍ତି କମ୍ ହୋଇଯାଇଛି। ଶକ୍ତି ସମ୍ପୂର୍ଣ୍ଣ ରୂପେ ସରିଗଲେ ଶରୀର ହିଁ ରହିବ ନାହିଁ। ଆତ୍ମା ବାବାଙ୍କୁ ମନେ ପକାଇ ପକାଇ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଏ। ସତ୍ୟଯୁଗରେ ତୁମର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ରହିଥାଏ, ପୁଣି ଧୀରେ ଧୀରେ କଳା ଅର୍ଥାତ୍ ବ୍ୟାଟେରୀ କମ୍ ହୋଇଚାଲିଥାଏ। କଳିଯୁଗର ଅନ୍ତିମ ସମୟରେ ଆତ୍ମାର ଶକ୍ତି ମାତ୍ର ଅଳ୍ପ କିଛି ରହିଯାଇଥାଏ, ଯେପରିକି ଶକ୍ତିର ଅବକ୍ଷୟ ହୋଇଯାଇଥାଏ। ବାବାଙ୍କୁ ମନେ ପକାଇବା ଦ୍ୱାରା ଆତ୍ମା ପୁନର୍ବାର ଭରପୁର ହୋଇଯାଇଥାଏ। ଏବେ ବାବା ବୁଝାଉଛନ୍ତି, ଜଣକୁ ହିଁ ୟାଦ କରିବାକୁ ହେବ। ଭଗବାନ ତ ଉଚ୍ଚରୁ ଉଚ୍ଚ ଅଟନ୍ତି, ବାକି ସମସ୍ତେ ରଚନା ଅଟନ୍ତି। ରଚନାକୁ ରଚନା ଠାରୁ ବିନାଶୀ ସମ୍ପତ୍ତି ମିଳିଥାଏ। ରଚୟିତା ତ ଏକମାତ୍ର ଅବିନାଶୀ ବାବା ହିଁ ଅଟନ୍ତି, ବାକି ସମସ୍ତେ ହେଉଛନ୍ତି ବିନାଶୀ। ଅବିନାଶୀ ବାବାଙ୍କୁ ମନେ ପକାଇଲେ ଅବିନାଶୀ ବର୍ଷା ମିଳିଥାଏ। ତେବେ ପିଲାମାନଙ୍କୁ ଅନ୍ତରରେ ବୁଝିବା ଦରକାର କି ବାବା ଆମ ପାଇଁ ସ୍ୱର୍ଗ ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ଡ୍ରାମା ପ୍ଲାନ ଅନୁସାରେ ସ୍ୱର୍ଗର ସ୍ଥାପନା ହେଉଛି, ଯେଉଁଥିରେ ତୁମେ ସନ୍ତାନମାନେ ହିଁ ଆସି ରାଜତ୍ୱ କରୁଛ। ମୁଁ ତ ସଦା ସଦା ପବିତ୍ର ଅଟେ। ମୁଁ କେବେ ଗର୍ଭରୁ ଜନ୍ମ ନିଏ ନାହିଁ କି ଦେବୀ ଦେବତାମାନଙ୍କ ପରି ଜନ୍ମ ନିଏ ନାହିଁ। କେବଳ ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ବାଦଶାହୀ ଦେବା ନିମନ୍ତେ ଯେତେବେଳେ ଏହି ବ୍ରହ୍ମା ବାବା 60 ବର୍ଷର ବନପ୍ରସ୍ଥ ଅବସ୍ଥାରେ ଥାନ୍ତି, ସେତେବେଳେ ଏହାଙ୍କ ଶରୀରରେ ମୁଁ ପ୍ରବେଶ କରିଥାଏ। ସିଏ ପୁଣି ନମ୍ବର 1 ତମ ପ୍ରଧାନରୁ ନମ୍ବର 1 ସତପ୍ରଧାନ ହୋଇଥାନ୍ତି। ତେବେ ସବୁଠାରୁ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ। ତାଙ୍କ ତଳକୁ ପୁଣି ବ୍ରହ୍ମା ବିଷ୍ଣୁ ଶଙ୍କର ସୂକ୍ଷ୍ମବତନବାସୀ ଅଟନ୍ତି। ତେବେ ଏହି ବ୍ରହ୍ମା ବିଷ୍ଣୁ ଶଙ୍କର କେଉଁଠୁ ଆସିଲେ? ଏମାନଙ୍କର କେବଳ ସାକ୍ଷାତକାର ହୋଇଥାଏ। ବ୍ରହ୍ମା ସୂକ୍ଷ୍ମବତନ ମଝିରେ ଅଛି ନା, ଯେଉଁଠି ସ୍ଥୂଳ ଶରୀର ନଥାଏ। ସୂକ୍ଷ୍ମ ଶରୀର କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖାଯାଇଥାଏ। ବ୍ରହ୍ମା ତ ଶ୍ୱେତବସ୍ତ୍ରଧାରୀ ଅଟନ୍ତି, ବିଷ୍ଣୁ ତ ହୀରାର ଅଳଙ୍କାରରେ ସଜାଇ ହୋଇଥାନ୍ତି, ପୁଣି ଶଙ୍କର ଗଳାରେ ନାଗସାପ ଆଦି ଦେଖାଇଥାନ୍ତି। ବାସ୍ତବରେ ଏମିତି ବେଶଧାରେ ଶଙ୍କରାଦି କେହି ହୋଇପାରିବେ ନାହିଁ। ଦେଖାଇଛନ୍ତି ଅମରନାଥରେ ଶଙ୍କର ପାର୍ବତୀଙ୍କୁ ଅମର କଥା ଶୁଣାଇଥିଲେ। ସୂକ୍ଷ୍ମବତନରେ ତ ମନୁଷ୍ୟ ସୃଷ୍ଟି ନ ଥାଏ, ତେଣୁ ସେଠାରେ କଥା କିପରି ଶୁଣାଇବେ। ବାକି ସୂକ୍ଷ୍ମବତନରେ କେବଳ ସାକ୍ଷାତକାର ହୋଇଥାଏ। ଯେଉଁମାନେ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଇଥାନ୍ତି ସେହିମାନଙ୍କର ହିଁ ସାକ୍ଷାତକାର ହୋଇଥାଏ। ସେହିମାନେ ହିଁ ପୁଣି ସତ୍ୟଯୁଗକୁ ଯାଇ ସ୍ୱର୍ଗର ମାଲିକ ହୋଇଥାନ୍ତି। ତେଣୁ ବୁଦ୍ଧିରେ ଆସିବା ଦରକାର କି ଏମାନେ ପୁଣି ଏହି ରାଜ୍ୟଭାଗ୍ୟ କିପରି ପ୍ରାପ୍ତ କଲେ। ଲଢ଼େଇ ଆଦି ତ କିଛି ହୋଇନାହିଁ, ଦେବତାମାନେ ହିଂସା କିପରି କରିବେ। ବର୍ତ୍ତମାନ ତୁମେ ବାବାଙ୍କୁ ମନେ ପକାଇ ରାଜପ୍ରଦ ପ୍ରାପ୍ତ କରୁଛ, କେହି ମାନନ୍ତୁ ବା ନ ମାନନ୍ତୁ। ଗୀତାରେ ମଧ୍ୟ ଅଛି, ଦେହ ସହିତ ଦେହର ସବୁ ଧର୍ମକୁ ଭୁଲି ମୋତେ ମନେ ପକାଅ। ବାବାଙ୍କର ତ ଦେହ ହିଁ ନାହିଁ ଯେଉଁଥିରେ କି ମମତ୍ୱ ରହିବ। ବାବା କହୁଛନ୍ତି ଅଳ୍ପ ସମୟ ପାଇଁ ଏହି ଶରୀରର ଲୋନ୍ ନେଉଛି, ନହେଲେ ମୁଁ କିପରି ଜ୍ଞାନ ଦେବି। ମୁଁ ଏହି ବୃକ୍ଷର ଚୈତନ୍ୟ ବୀଜ ରୂପ ଅଟେ, ଏହି ବୃକ୍ଷର ଜ୍ଞାନ ମୋ ପାଖରେ ହିଁ ଅଛି। ଏହି ସୃଷ୍ଟିର ଆୟୁଷ କେତେ, ଏହାର ଉତ୍ପତ୍ତି ପାଳନା ବିନାଶ କିପରି ହେଉଛି ମନୁଷ୍ୟଙ୍କୁ କିଛି ବି ଜଣା ନାହିଁ। ସେମାନେ ଭୌତିକ ଜଗତର ହଦ୍ର ପାଠ ପଢ଼ିଥାନ୍ତି, ବାବା ତ ବେହଦ୍ର ପାଠ ପଢ଼ାଇ ସନ୍ତାନମାନଙ୍କୁ ବିଶ୍ୱର ମାଲିକ କରିଥାନ୍ତି। ଭଗବାନ କେବେ ହେଲେ ଦେହଧାରୀ ମନୁଷ୍ୟକୁ କୁହାଯିବ ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କର ମଧ୍ୟ ନିଜର ସୂକ୍ଷ୍ମ ଶରୀର ଅଛି, ତେଣୁ ଏମାନଙ୍କୁ ମଧ୍ୟ ଭଗବାନ କୁହାଯିବ ନାହିଁ। ଏହି ଶରୀର ତ ଦାଦାଙ୍କ ଆତ୍ମାର ସିଂହାସନ ଅଟେ, ଅକାଳ ତଖ୍ତ ଅଟେ ନା। ବର୍ତ୍ତମାନ ଏହା ଅକାଳ ମୃତ୍ୟୁ ବାବାଙ୍କର ସିଂହାସନ ଅଟେ। ଅମୃତସରରେ ମଧ୍ୟ ଅକାଳ ତଖ୍ତ ଅଛି। ଯେଉଁ ସବୁ ବଡ଼ ବଡ଼ ବ୍ୟକ୍ତିମାନେ ଥାନ୍ତି ସେମାନେ ଯାଇ ଅକାଳ ତଖ୍ତରେ ବସିଥାନ୍ତି। ବର୍ତ୍ତମାନ ବାବା ବୁଝାଉଛନ୍ତି ଏସବୁ ଆତ୍ମାମାନଙ୍କର ଅକାଳ ତଖ୍ତ ଅଟେ। ଆତ୍ମାରେ ହିଁ ଭଲ ବା ମନ୍ଦ ସଂସ୍କାର ରହିଥାଏ, ସେଥିପାଇଁ ତ କୁହାଯାଏ ଏହାର କର୍ମର ଫଳ ଅଟେ। ସମସ୍ତ ଆତ୍ମାମାନଙ୍କର ପିତା ଏକ ଅଟନ୍ତି। ବାବା କୌଣସି ଶାସ୍ତ୍ର ଆଦି ପଢ଼ି ବୁଝାନ୍ତି ନାହିଁ, ଏସବୁ କଥା ଶାସ୍ତ୍ର ଆଦିରେ ମଧ୍ୟ ନାହିଁ। ସେଥିପାଇଁ ତ ଲୋକମାନେ ବିରକ୍ତ ହେଉଛନ୍ତି, କହୁଛନ୍ତି ଏମାନେ ଶାସ୍ତ୍ରକୁ ମାନୁନାହାନ୍ତି। ସାଧୁସନ୍ତମାନେ ଯାଇ ଗଙ୍ଗାରେ ସ୍ନାନ କରିଥାନ୍ତି, ତେବେ କ'ଣ ପାବନ ହୋଇଯାଇଥାନ୍ତି। କେହି ତ ପରମଧାମ ଘରକୁ ଫେରିଯାଇପାରିବେ ନାହିଁ, ସମସ୍ତେ ନାଟକର ଅନ୍ତିମ ସମୟରେ ଯିବେ। ଯେପରି ପୋକମାନଙ୍କର ବା ମହୁମାଛିମାନଙ୍କର ଦଳ ଯାଇଥାଏ, ମହୁମାଛିମାନଙ୍କର ଭିତରେ ମଧ୍ୟ ରାଣୀ ଥାଏ, ତା ପଛରେ ସମସ୍ତେ ଯାଇଥାନ୍ତି। ବାବା ବି ଯିବେ ତ ତାଙ୍କ ପଛରେ ସବୁ ଆତ୍ମାମାନେ ମଧ୍ୟ ଯିବେ। ମୂଳବତନରେ ବି ଯେପରି ସବୁ ଆତ୍ମାମାନଙ୍କର ଦଳ ରହିଥାଏ, ଏଠାରେ ପୁଣି ସବୁ ମନୁଷ୍ୟମାନଙ୍କର ଦଳ ରହିଛି, ତେବେ ଏହି ଦଳକୁ ମଧ୍ୟ ଦିନେ ଯିବାକୁ ହେବ। ବାବା ଆସି ସମସ୍ତ ଆତ୍ମାମାନଙ୍କର ନେଇଯାଇଥାନ୍ତି, ସେଥିପାଇଁ ଶିବଙ୍କ ବରଯାତ୍ରୀର ଗାୟନ ରହିଛି। ପୁଅ କୁହ ବା ଝିଅ କୁହ, ବାବା ଆସି ସମସ୍ତ ସନ୍ତାନମାନଙ୍କୁ ୟାଦର ଯାତ୍ରା ଶିଖାଇଥାନ୍ତି। ପବିତ୍ର ନହେଲେ ଆତ୍ମା ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବ ନାହିଁ। ଯେତେବେଳେ ପବିତ୍ର ହୋଇଯିବେ ତେବେ ପ୍ରଥମେ ଶାନ୍ତିଧାମକୁ ଯିବେ, ପୁଣି ସେଠାରୁ ଧୀରେ ଧୀରେ ଆସି ଚାଲିବେ। ଏହିପରି ବୃଦ୍ଧି ହୋଇ ଚାଲିବ, ରାଜଧାନୀ ତିଆରି ହେବ ନା। ସମସ୍ତେ ଏକା ସାଙ୍ଗରେ ତଳକୁ ଆସିବେ ନାହିଁ, ବୃକ୍ଷ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୋଇଥାଏ ନା। ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ହେବ ଯାହାକୁ ବାବା ସ୍ଥାପନ କରୁଛନ୍ତି। ବ୍ରାହ୍ମଣ ମଧ୍ୟ ପ୍ରଥମେ ସେହିମାନେ ହୁଅନ୍ତି ଯେଉଁମାନେ ଦେବତା ହେବେ। ପ୍ରଜାପିତା ତ ଅଛନ୍ତି ନା, ପ୍ରଜାରେ ମଧ୍ୟ ଭାଇ ଭଉଣୀ ହୋଇଥାନ୍ତି। ବ୍ରହ୍ମା କୁମାର କୁମାରୀ ତ ଏଠାରେ ଅନେକ ହୋଇଥାନ୍ତି, ନିଶ୍ଚିତ ନିଶ୍ଚୟ ବୁଦ୍ଧି ହୋଇଥିବେ। ତେବେ ତ ଏତେ ଅଧିକ ନମ୍ବର ନେଉଛନ୍ତି, ତୁମମାନଙ୍କ ମଧ୍ୟରେ ଯିଏ ପକ୍କା ନିଶ୍ଚୟ ବୁଦ୍ଧି ଅଟନ୍ତି ସେହିମାନେ ସେଠାକୁ ପ୍ରଥମେ ଆସିଥାନ୍ତି, କମ୍ ନିଶ୍ଚୟ ବୁଦ୍ଧି ବାଲା ପଛରେ ହିଁ ଆସିଥାନ୍ତି। ମୂଳବତନରେ ସବୁ ଆତ୍ମାମାନେ ରହିଥାନ୍ତି, ପୁଣି ତଳକୁ ଆସିଲେ ବୃଦ୍ଧି ହୋଇ ଚାଲିଥାଏ। ଶରୀର ବିନା ଆତ୍ମା କିଭଳି ଅଭିନୟ କରିବ, ଏହା ଅଭିନୟ କରୁଥିବା ଆତ୍ମାମାନଙ୍କର ଦୁନିଆ ଅଟେ, ଯାହାକି ଚାରି ଯୁଗରେ ଘୁରି ଚାଲିଥାଏ। ସେତିଯୁଗରେ ଆମେ ହିଁ ଦେବତା ଥିଲୁ, ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହୋଇଥାଉ। ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏହି ଯୁଗ ଏବେ ହିଁ ହୋଇଥାଏ ଯେତେବେଳେ କି ବାବା ଆସିଥାନ୍ତି। ଏହି ଅବିନାଶୀ ଜ୍ଞାନ ବର୍ତ୍ତମାନ ଅବିନାଶୀ ବାବା ଆସି ଦେଉଛନ୍ତି। ସେ ବାବାଙ୍କର ନିଜର କୌଣସି ଶରୀର ବା ଶାରୀରିକ ନାମ ନାହିଁ, ଏହି ଶରୀର ତ ଏହି ଦାଦାଙ୍କର। ବାବା ଅଳ୍ପ ସମୟ ପାଇଁ ଏହାକୁ ଲୋନ୍ ନେଇଛନ୍ତି, बाबा कहते मत तुम सहित कथबार्ता करने मुख तो दरकार ना मुख नहले बाबा संतान मान सहित कथबार्ता करे मु तुमको अविनाशी ज्ञान मुख द्वारा शुणाऊे तेणु यह गोमुख कहुए पहाड़ रु तो पाने क्योंठार भी बाहरी पार पुणी सेठे गोमुख तैयारी से पा आसुची पुणी गंगा जल भाव पान करते महत्व दे था दुनिया सबु मिथ्या एक बाबा ही सत्य शुणाई था पुणी से ही मिथ्यावादी मनुष्य माने बाबा ज्ञान को मिथ्या भाव नहीं था भारत में जितेबले सत्युग थिला सेतेबले एहाकु सत्यखंड कहुला पुणी भारत पुराणा हो गले प्रत्येक कथा और प्रत्येक जिनिष मिथ्या हुई थाए केते फरक हो जाए थाए बाबा कहते तुम मोर के ग्लानी करिछ सर्वव्यापी कही केते अपमानित करिछ से बाबा को डाकी थांते कि एही पुराणा दुनिया रु आमको नहीं चल बाबा कहते मोर समस्त संतान माने काम चितारे जले कड़ा हो जाए बाबा संतान मान को कहते तुम तो स्वर्गर मालिक थिलो ना स्मृति आसुचे बाबा संतान मान को ही बुझाई था समग्र दुनिया को तो बुझाइबे ना संतान मान ही बाबा को बुझी पारे थांते दुनिया एक कथा को जानी पारिबो ना सबुठारु बड़ कंटा हला काम विकार नाम ही हेउछि पतित दुनिया सत्युग सत प्रतिशत पवित्र दुनिया अटे मनुष्य माने ही पवित्र देवता मान आगे जाए नमस्कार करि थांते जदियो बहुत भक्त अछंति जे कि शाकाहारी अटंति किंतु एभले नुहे कि से माने विकारग्रस्त होंति नहीं एपरि तो बहुत बाल ब्रह्मचारी भी रही थांते छोट बेलु केबे कोनोसी छिछि खाद्य खांते नहीं सन्यासी मध्य कहते निर्विकारी हुआ एमाने घर द्वार सन्यास कर पुणी पर जन्म गृहस्थी पाखे जन्म नहीं पुणी घर द्वार छाड़ी जंगल को चली जाए थांते किंतु से माने कौन पतित रु पावन हो पारती ना पतित पावन बाबा श्रीमत बिना कहीं पतित रु पावन हो पारे ना भक्ति हेउछि अवरोहण कलार मार्ग तेबे पुणी किभलि पवित्र हेबे पवित्र हेले तो घर को जाए स्वर्ग को आसबे सत्युगी देवी देवता माने कौन के घर द्वार त्याग करते हद्र सन्यास तुमर है बेहद्र सन्यास समग्र दुनिया मित्र संबंधी आदि समस्त सन्यास तुम मानक निम्ते वर्तमान स्वर्गर स्थापना होमर बुद्धि स्वर्ग आड़ रही मनुष्य मानक बुद्धि तो नर्क ही लाख रही तुम्हें संतान मान पुणी बाबा याद रे लटके रही तुम मान को शीतल देवी करने ज्ञान चिता उपरे बसा जाए थाए शीतल शब्द विपरीत रोचे उत्तप्त तुम नाम ही हेउछि शीतला देवी शीतला देवी तो जणे हुई न थेबे ना निश्चित तो बहुत थेबे जे माने भारत को शीतल करी थांते वर्तमान समय रे समस्ते काम चिता रे जोडु छंते तुम नाम एठारे शीतला देवी अटे तुम्हें शीतल करुथबा ठंडा जल सिंचुथबा देवी अट जलसिंचन करिबा पई जाय थांते ना यह होइछि ज्ञानर बुंदा जहाँ आत्मा मानको उपरे पका जाय थाए आत्मा पवित्र होइ गेले शीतल होइ जाए वर्तमान समय रे समग्र दुनिया काम चितारे चढ़े कला होइ जायछि वर्तमान कलश मिलुछि तुम संतान मानको ज्ञान कलश द्वारा तुम्हें निजे शीतल हेउछ अन्य मानको मध्य करुछ ये मध्य शीतल होइछन्ति ना उभय एकाठी रहिछन्ति घर द्वार छाड़बार तो किछि कथा ही नाही किंतु गौशाला होइथिबा तो निश्चित कही के घर द्वार छाड़ी थे क्योंथिपै ज्ञान चेतार बसी शीतल हेबापै जेबे तुमे एठारे शीतल हेबो तेबे ही तुमे देवता होई परिबो वर्तमान तुम संतान मानकर बुद्धि जोग पुरुणा घर आड़ को जीवा उचित नुहे बाबा सहित बुद्धि जोग युक्त हो रहू कहीं तुम समस्त बाबा पाख को घर को जीवाक अच्छे बाबा कहते मिठे बच्चे मो पंडा हो आसी तुम मान को नहीं जीवाई एम शिवशक्ति पांडव सेना अटंते तुम्हें हूँ शिवंक शक्ति प्राप्त करुवा आत्मा बाबा हूँ सर्वशक्तिवान मनुष्य तो भावि था परमात्मा मृतक को मध्य जीवित करूँ बाबा कहते लाडले बच्चे ड्रामे प्रत्येक को अनादि पार्ट मिली
ମୁଁ ମଧ୍ୟ ରଚୟିତା ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା ଅଟେ। ଡ୍ରାମାର ପାର୍ଟକୁ ମୁଁ କିଛି ବି ବଦଳାଇ ପାରିବି ନାହିଁ। ମନୁଷ୍ୟ ଭାବିଥାନ୍ତି ଗଛପତ୍ର ମଧ୍ୟ ପରମାତ୍ମାଙ୍କ ନିର୍ଦ୍ଦେଶରେ ହଲିଥାଏ, କିନ୍ତୁ ପରମାତ୍ମା ତ ନିଜେ କହୁଛନ୍ତି ମୁଁ ମଧ୍ୟ ଡ୍ରାମାର ଅଧୀନ ଅଟେ, ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ଏମିତି ନୁହେଁ କି ମୋର ନିର୍ଦ୍ଦେଶରେ ପତ୍ର ହଲିବ। ସର୍ବବ୍ୟାପୀର ଜ୍ଞାନ ଭାରତବାସୀମାନଙ୍କୁ ସମ୍ପୂର୍ଣ୍ଣ ଖାଙ୍ଗାଳ କରିଦେଇଛି। ବାବଙ୍କ ଜ୍ଞାନ ଦ୍ୱାରା ଭାରତ ପୁନଃ ମୌଡ଼ମଣି ହୋଇଥାଏ। ଆଚ୍ଛା, ମିଠା ମିଠା ଶିଖିଲାଦେ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର, ପ୍ରଥମେ ପ୍ରଥମେ ସୂର୍ଯ୍ୟବଂଶୀ କୂଳରେ ଆସିବା ପାଇଁ ନିଶ୍ଚୟ ବୁଦ୍ଧି ହୋଇ ଫୁଲ ମାର୍କସ ନେବାକୁ ହେବ, ନିଷ୍ଠାପର ବ୍ରାହ୍ମଣ ହେବାକୁ ପଡ଼ିବ, ଏହି ବେହଦର ଜ୍ଞାନକୁ ସର୍ବଦା ସ୍ମୃତିରେ ରଖିବାକୁ ହେବ। ଦୁଇ ନମ୍ବର, ଜ୍ଞାନ ଚେତାରେ ବସି ଶୀତଳ ଅର୍ଥାତ୍ ପବିତ୍ର ହେବାକୁ ପଡ଼ିବ। ଜ୍ଞାନ ଏବଂ ଯୋଗ ଦ୍ୱାରା କାମବିକାର ଉତ୍ତାପକୁ ସମାପ୍ତ କରିବାକୁ ହେବ। ବୁଦ୍ଧି ଯୋଗ ସଦାସର୍ବଦା ଏକମାତ୍ର ବାବାଙ୍କଠାରେ ଲଟକି ରହୁ। ବରଦାନ, ବ୍ରାହ୍ମଣ ଜୀବନରେ ଶ୍ରେଷ୍ଠ ସ୍ଥିତି ରୂପେ ମେଡାଲ ଅର୍ଥାତ୍ ପଦକ ପ୍ରାପ୍ତ କରିବା ବାଲା ବେଗମ୍ପୁରର ବାଦଶାହ ଅର୍ଥାତ୍ ସମ୍ରାଟ ହୁଅ। ତୁମେ ସମସ୍ତେ ନିଜର ସ୍ୱସ୍ଥିତିକୁ ଭଲରୁ ଭଲ ଅର୍ଥାତ୍ ଶ୍ରେଷ୍ଠ କରିବା ପାଇଁ ବ୍ରାହ୍ମଣ ହୋଇଛ। ବ୍ରାହ୍ମଣ ଜୀବନରେ ଶ୍ରେଷ୍ଠ ସ୍ଥିତି ହିଁ ତୁମମାନଙ୍କର ସମ୍ପତ୍ତି ଅଟେ। ଏହା ହିଁ ହେଉଛି ବ୍ରାହ୍ମଣ ଜୀବନର ପଦକ ବା ପୁରସ୍କାର। ଯେଉଁମାନେ ଏହି ମେଡାଲ ପ୍ରାପ୍ତ କରି ନିଅନ୍ତି ସେମାନେ ସର୍ବଦା ଅଚଳ ଅଟଳ ଏକର ସ୍ଥିତିରେ ରହିଥାନ୍ତି ଏବଂ ସର୍ବଦା ନିଶ୍ଚିନ୍ତ ରହିବା ସହିତ ବେଗମ୍ପୁରର ସମ୍ରାଟ ହୋଇଯାନ୍ତି। ସେମାନେ ସର୍ବ ଇଚ୍ଛା ଠାରୁ ମୁକ୍ତ ଅର୍ଥାତ୍ ଇଚ୍ଛା ମାତ୍ର ଅବିଦ୍ୟା ସ୍ୱରୂପ ହୋଇଥାନ୍ତି। ସ୍ଲୋଗାନ, ଯଦି ଅତୁଟ ନିଶ୍ଚୟ ଏବଂ ନିଶାର ସହିତ କହିବ ମେରା ବାବା, ତେବେ ମାୟା ନିକଟକୁ ମଧ୍ୟ ଆସିପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି।